ଓମ୍ ଶାନ୍ତି। 22/6/2026 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚେ, ବାବା ଆସିଛନ୍ତି ତୁମମାନଙ୍କର ସେବା କରିବା ପାଇଁ, ତେଣୁ ତୁମେମାନେ ମଧ୍ୟ ବାବାଙ୍କ ସମାନ ହୋଇ ସମସ୍ତଙ୍କର ସେବା କର। ପ୍ରଶ୍ନ ହେଉଛି, ବ୍ରହ୍ମା ବାବାଙ୍କ ମନରେ କେଉଁ ସଂକଳ୍ପ ଉତ୍ପନ୍ନ ହେଉଛି ଯାହା ପାଇଁ ଶିବ ବାବା କହୁଛନ୍ତି, ୱେଟ୍ ଆଣ୍ଡ ସି, ଅର୍ଥାତ୍ ଅପେକ୍ଷା କର ଏବଂ ଦେଖ, ଚିନ୍ତା କର ନାହିଁ। ଉତ୍ତର ହେଉଛି, ବାବାଙ୍କର ସଂକଳ୍ପ ଉତ୍ପନ୍ନ ହେଉଛି, ସମୟ ବହୁତ ଗମ୍ଭୀର ହୋଇ ଚାଲିଛି। ପିଲାମାନଙ୍କୁ ଅବିନାଶୀ ଜ୍ଞାନରତ୍ନ ନେବା ପାଇଁ ବାବାଙ୍କ ପାଖକୁ ଆସିବାକୁ ହିଁ ହେବ, ତେଣୁ ଏତେ ଗୁଡ଼ିଏ ପିଲା କେଉଁଠି ଆସି ରହିବେ, କେତେ ଘର ତିଆରି କରିବାକୁ ପଡ଼ିବ। ଶିବ ବାବା କହୁଛନ୍ତି, ଅପେକ୍ଷା କର ଏବଂ ଦେଖ, କଳ୍ପ ପୂର୍ବରୁ ଯେମିତି ଆସି ରହିଥିଲେ ଏବେ ମଧ୍ୟ ସେମିତି ଆସି ରହିବେ। ତୁମେ ଚିନ୍ତା କର ନାହିଁ, ତୁମେ କେବଳ ପାଠ ପଢ଼ି ଚାଲ ଏବଂ ମନ ମନାଭବ ହୋଇଯାଅ, ଅର୍ଥାତ୍ ନିଜକୁ ଆତ୍ମା ମନେ କରି ମତେ ମନେ ପକାଅ। ତୁମକୁ କର୍ମାତୀତ ହେବାର ପୁରୁଷାର୍ଥ କରିବାକୁ ହେବ। ଗୀତ ହେଉଛି, ତୁମେ ପାକେ ହମ୍ନେ ଯାହା ପାଲିଆ। ଓମ୍ ଶାନ୍ତି। ବାବା ମଧ୍ୟ କହୁଛନ୍ତି ପିଲାମାନେ ଓମ୍ ଶାନ୍ତି, ଆଉ କ'ଣ କହିବେ, ପିଲାମାନଙ୍କୁ କହୁଛନ୍ତି ପିଲାମାନେ ଓମ୍ ଶାନ୍ତି, ତତ୍ତ୍ୱମ୍ ଅର୍ଥାତ୍ ମୁଁ ଯାହା, ତୁମେ ମଧ୍ୟ ସେହି। ହେ ପିଲାମାନେ, ତୁମେ ମଧ୍ୟ ଶାନ୍ତ ସ୍ୱରୂପ ଅଟ, ତୁମେ ମଧ୍ୟ ମାଷ୍ଟର ପତିତ ପାବନ ଅଟ, ଏହିଭଳି ଆଉ କେହି କହିପାରିବେ ନାହିଁ। କୁହାଯାଉଛି, କାଉ ଯେମିତି ତାର ଛୁଆ ମଧ୍ୟ ସେମିତି। ତୁମେ ପିଲାମାନେ ମଧ୍ୟ ଜାଣିଛ, ବାବା ଯେପରି ଆମେ ପିଲାମାନେ ମଧ୍ୟ ସେହିପରି। ବାବା କହୁଛନ୍ତି, ମୁଁ ଜ୍ଞାନର ସାଗର ଅଟେ, ତୁମେ ପିଲାମାନେ ମଧ୍ୟ ଜାଣିଛ ଆମେ ମାଷ୍ଟର ଜ୍ଞାନ ସାଗର ଅଟୁ, ଅର୍ଥାତ୍ ନଦୀ ଅଟୁ। ସାଗରର ପିଲା ଛୁଆ ତ ଥିବେ ନା, ବଡ଼ ବଡ଼ ନଦୀମାନେ ମଧ୍ୟ ଅଛନ୍ତି, ବଡ଼ ବଡ଼ ପୁଷ୍କରିଣୀ, ବଡ଼ ବଡ଼ ସରୋବର ମଧ୍ୟ ଅଛି, ସେଗୁଡ଼ିକ ହେଲା ଜଳ, ତୁମେ ହେଲ ଚୈତନ୍ୟ। ସାଗର ଠାରୁ ହିଁ ବାହାରିଛ ବା ଜନ୍ମ ନେଇଛ। କେହି କେହି ସନ୍ତାନ ମଧ୍ୟ ଏହିସବୁ କଥାକୁ ବୁଝିପାରୁ ନାହାନ୍ତି, କାହିଁକି ନା ମୋର କନ୍ୟାମାନେ ଅର୍ଥାତ୍ ବ୍ରହ୍ମାକୁମାରୀମାନେ ତ ଅଧିକ ଲେଖାପଢ଼ା କରିନାହାନ୍ତି। ବାବା ଥରେ ପଚାରିଥିଲେ, ଚିନି କେଉଁଥିରୁ ତିଆରି ହେଉଛି, ଗୁଡ଼ କେଉଁଥିରୁ ତିଆରି ହେଉଛି, ତେବେ କହିଲେ, ନାଲି ଆଖୁରୁ ଗୁଡ଼ ତିଆରି ହେଉଛି ଆଉ ଧଳା ଆଖୁରୁ ଚିନି ତିଆରି ହେଉଛି। ବିଚାରି ପାଠ ତ ପଢ଼ିନାହାନ୍ତି, ଏବେ ତୁମକୁ କେତେ ବଡ଼ ବଡ଼ କଥା ବୁଝାଉଛନ୍ତି। ପାଣିର ସାଗରରୁ ପାଣିର ହିଁ ନଦୀ ସବୁ ବାହାରିଥାନ୍ତି, ମନୁଷ୍ୟ ସଂଖ୍ୟା ବଢ଼ି ଚାଲିଛନ୍ତି, ତେବେ ପାଣି ମଧ୍ୟ ବହୁତ ଆବଶ୍ୟକ ନା, କେତେ ସବୁ କେନାଲ ଆଦି ତିଆରି କରି ଚାଲିଛନ୍ତି। ତେବେ ତୁମ ପିଲାମାନଙ୍କୁ ଉଠିବା, ବସିବା, ଚାଲିବା, ବୁଲିବା ବେଳେ ଏହି ବିଚାର କରିବା ଉଚିତ ଯେ ଆମେ ଏହି ପତିତ ଦୁନିଆକୁ ପବିତ୍ର କରୁଛୁ। ଗୀତରେ ମଧ୍ୟ କହୁଛନ୍ତି, ବାବା ଆମେ ଆପଣଙ୍କଠାରୁ ବିଶ୍ୱର ବାଦଶାହୀର ସମ୍ପତ୍ତି ନେଉଛୁ, ଏହାକୁ ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ, 21 ଜନ୍ମ ପର୍ଯ୍ୟନ୍ତ ଏହି ସମ୍ପତ୍ତି ସ୍ଥାୟୀ ରହିବ। ବେହଦ୍ର ପିତା ଆସି ବେହଦ୍ର ରାଜ୍ୟଭାଗ୍ୟ ଦେଉଛନ୍ତି, ରାଜ୍ୟଭାଗ୍ୟ ଚଳାଇବାର ଯୋଗ୍ୟ କରୁଛନ୍ତି, ପବିତ୍ର କରୁଛନ୍ତି, ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ। ଏଠାରେ କେହି ଶ୍ରୀକୃଷ୍ଣଙ୍କୁ ଡାକୁନାହାନ୍ତି, ନିରାକାର ଭଗବାନଙ୍କୁ ଡାକୁଛନ୍ତି। ଯେତେବେଳେ କହୁଛନ୍ତି ହେ ପତିତ ପାବନ, ସେତେବେଳେ ବୁଦ୍ଧିରେ ଶ୍ରୀକୃଷ୍ଣ ମନେ ପଡୁନାହାନ୍ତି, ପରମାତ୍ମା ମନେ ପଡୁଛନ୍ତି। ବାବା ଆସି ପ୍ରତ୍ୟେକ କଥା ବୁଝାଉଛନ୍ତି। ଏବେ ତୁମେ ପିଲାମାନେ ସମ୍ମୁଖରେ ବସିଛ, ଇଏ କୌଣସି ସାଧୁସନ୍ତ ନୁହନ୍ତି, ତୁମେ ଜାଣିଛ ନିରାକାର ଶିବ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମକୁ ପଢ଼ାଉଛନ୍ତି। ଗାୟନ ମଧ୍ୟ ରହିଛି, ପରମ ପିତା ପରମାତ୍ମା ବ୍ରହ୍ମାଙ୍କ ଶରୀର ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିଥାନ୍ତି, ସ୍ଥାପନା ପରେ ହିଁ ବିନାଶ ହୋଇଥିଲା। ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ପୁରୁଣା ଦୁନିଆକୁ ଆସୁଛନ୍ତି ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା, ଶଙ୍କରଙ୍କ ଦ୍ୱାରା ଅନେକ ଧର୍ମର ବିନାଶ କରାଉଛନ୍ତି। ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା, ଏବେ ତ ଅନେକ ଧର୍ମ ରହିଛି। ଗୋଟିଏ ଧର୍ମର ଆତ୍ମାମାନେ ଦେବୀ ଦେବତାମାନଙ୍କର ଚିହ୍ନ ଚକ୍ର ଆଦି ଦେଖାଉଛନ୍ତି। ଏହି ଲକ୍ଷ୍ମୀ ନାରାୟଣଙ୍କୁ କହୁଛନ୍ତି ବିଶ୍ୱର ମାଲିକ, ସ୍ୱର୍ଗର ମାଲିକ, ଅର୍ଥାତ୍ ବିଶ୍ୱର ମାଲିକ ହୋଇଗଲେ। ଏହିସବୁ କଥା ଏବେ ପିଲାମାନଙ୍କର ବୁଦ୍ଧିରେ ଧାରଣା ହୋଇଛି। ବାବା କହୁଛନ୍ତି ପିଲାମାନେ ମନ ମନାଭବ, ଏହିଭଳି ପିଲାମାନଙ୍କୁ ବାରମ୍ବାର ସାବଧାନୀ ମିଳୁଛି, ବାବାଙ୍କୁ ଏବଂ ସମ୍ପତ୍ତିକୁ ମନେ ପକାଅ, ଏହି କଥାକୁ ଭୁଲ ନାହିଁ। ଅନ୍ୟ ପଏଣ୍ଟ ସବୁ ଭୁଲି ଯାଉଛ, କିନ୍ତୁ ଏହା ତ ମୁଖ୍ୟ କଥା ନା, ବାବା ହିଁ ପତିତ ପାବନ ଅଟନ୍ତି, ପବିତ୍ର ହେବା ପାଇଁ ଏହି ଉପାୟ ବତାଉଛନ୍ତି। ବାବା କହୁଛନ୍ତି ତୁମେ ସତପ୍ରଧାନ ଥିଲ, ଏବେ ତମ ପ୍ରଧାନ ପତିତ ହୋଇଯାଇଛ, 84 ଜନ୍ମ ସମ୍ପୂର୍ଣ୍ଣ ଭୋଗ କରିଛ, ଏବେ ତୁମକୁ ପୁନର୍ବାର ସତପ୍ରଧାନ ହେବାକୁ ପଡ଼ିବ। ସତପ୍ରଧାନ ହେଲେ ଯାଇ ତୁମେ ପବିତ୍ର ଦୁନିଆକୁ ଯାଇପାରିବ। ନିରାକାରୀ ଦୁନିଆ ମଧ୍ୟ ପବିତ୍ର ଅଟେ, ସାକାରୀ ଦୁନିଆ ଅର୍ଥାତ୍ ସତ୍ୟଯୁଗ ମଧ୍ୟ ପବିତ୍ର ଅଟେ। ଅପବିତ୍ର ପତିତ ଦୁନିଆ ଏହି କଳିଯୁଗ ଅଟେ। ଆତ୍ମା ତମ ପ୍ରଧାନ ତ ଶରୀର ମଧ୍ୟ ତମ ପ୍ରଧାନ, ଏହା ତ ସୃଷ୍ଟିର ନାଟକ ଅଟେ। ଏଥିରେ ବ୍ରହ୍ମାଣ୍ଡ ଏବଂ ସୂକ୍ଷ୍ମ ବତନ ମଧ୍ୟ ଆସିଯାଉଛି। ସୃଷ୍ଟିର ଚକ୍ର ଏହିଠାରେ ହିଁ ଘୁରୁଛି। ସତ୍ୟଯୁଗ ତ୍ରେତାଯୁଗ ଏହିଠାରେ ହୋଇଥାଏ। ଏହା କୌଣସି ସୂକ୍ଷ୍ମ ବତନ ବା ମୂଳ ବତନରେ ହୁଏ ନାହିଁ। ଏହି ନାଟକ ଏହିଠାରେ ହିଁ ହୁଏ। ଏହାକୁ ମନୁଷ୍ୟ ସୃଷ୍ଟି କୁହାଯାଏ। ତାହା ହେଲା ଆତ୍ମାମାନଙ୍କର ନିରାକାରୀ ଦୁନିଆ। ସୂକ୍ଷ୍ମ ଲୋକ ହେଉଛି ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ଆକାରୀ ଦୁନିଆ। ଏହି ସାକାରୀ ସୃଷ୍ଟି କେତେ ବଡ଼, ସତ୍ୟଯୁଗରେ ସୃଷ୍ଟି କେତେ ଛୋଟ ହୋଇଥାଏ। ସେଠାରେ ଗୋଟିଏ ଧର୍ମ ହିଁ ଥାଏ। ବାକି ମନୁଷ୍ୟମାନେ ଯାହା କିଛି କହୁଛନ୍ତି ଯେ ସେଠାରେ ମଧ୍ୟ ଅସୁର ଆଦି ଥିଲେ, ଏସବୁ ହେଲା ମିଥ୍ୟା। ତୁମେ ଜାଣୁଛ ଯେ ନୂଆ ଦୁନିଆର ସ୍ଥାପନା ପୁରୁଣା ଦୁନିଆର ବିନାଶର ଗାୟନ ରହିଛି। ସମସ୍ତଙ୍କର ବିନାଶ ହେବ ଏବଂ ସତ୍ୟଯୁଗ ସ୍ୱର୍ଗର ସ୍ଥାପନା ହେବ। ତୁମେ ମଧ୍ୟ ବାବାଙ୍କ ସାଥିରେ ସହଯୋଗ କରୁଛ। ବାବା ମଧ୍ୟ ଆସୁଛନ୍ତି ପିଲାମାନଙ୍କର ସେବା କରିବା ପାଇଁ। ଇଏ ହେଲେ ବେହଦର ପିତା। ଯେତେବେଳେ ଦେଖୁଛନ୍ତି ମୋର ପିଲାମାନେ ବହୁତ ଦୁଃଖରେ ଅଛନ୍ତି, ତେବେ ନିଶ୍ଚିତ ଦୟା ଲାଗିବ ନା? ସିଏ ତ ହେଉଛନ୍ତି ଦୟାଶୀଳ ପିତା। ଏବେ ତ ସାରା ଦୁନିଆରେ ଅଶାନ୍ତି ରହିଛି। ଏକମାତ୍ର ବାବାଙ୍କ ବିନା ଆଉ କେହି ଶାନ୍ତି ଦେଇପାରିବେ ନାହିଁ। ହଟଯୋଗୀ ମଧ୍ୟ ଅନେକ ଅଛନ୍ତି, ଆତ୍ମା ପାଇଁ କହିଦେଉଛନ୍ତି ତାହା ନିର୍ଲେପ ଅଟେ। ମନୁଷ୍ୟଙ୍କୁ ଓଲଟା କଥା ଶୁଣାଉଛନ୍ତି। ବାସ୍ତବରେ ଆତ୍ମାକୁ ପବିତ୍ର କରିବା ଦରକାର। ଆତ୍ମାରେ ହିଁ ଖାଦ ମିଶିଥାଏ, ଏହା ଆଉ କାହାକୁ ଜଣା ନାହିଁ। କହୁଛନ୍ତି ମଧ୍ୟ ଇଏ ପାପାତ୍ମା ଅଟେ, ବହୁତ ପାପ କରୁଛନ୍ତି, ଇଏ ମହାତ୍ମା ଇଏ ପୁଣ୍ୟାତ୍ମା ଅଟନ୍ତି। ଏମିତି କେବେ କେହି କହିନଥାନ୍ତି ଯେ ମହାନ ପରମାତ୍ମା ଅଟନ୍ତି। ସନ୍ନ୍ୟାସୀଙ୍କ ପାଇଁ କହିଥାନ୍ତି ପବିତ୍ର ଆତ୍ମା ଅଟନ୍ତି, କାହିଁକି ନା ସନ୍ନ୍ୟାସ କରିଛନ୍ତି। ଏବେ ବାବା ବୁଝାଉଛନ୍ତି ଆତ୍ମାକୁ ପବିତ୍ର କଲାବାଲା କେବଳ ଜଣେ ପରମାତ୍ମା ପିତାଙ୍କ ବ୍ୟତୀତ ଆଉ କେହି ହୋଇପାରିବେ ନାହିଁ। ପତିତ ଦୁନିଆରେ କେହି ପବିତ୍ର ଆତ୍ମା ରହିପାରିବେ ନାହିଁ। ବର୍ତ୍ତମାନ ଚାରା ଲାଗୁଛି, ଧୀରେ ଧୀରେ ବୃଦ୍ଧି ହୋଇ ଚାଲିବ। ଏହି ଛୋଟ ଛୋଟ ମଠପନ୍ଥ ଆଦି ତ ଶାଖା ପ୍ରଶାଖା ଅଟନ୍ତି, ସେସବୁଥିରେ କୌଣସି ମେହନତ ଲାଗିନଥାଏ। ସେମାନେ ଅନେକ ପ୍ରକାରର ମନ୍ତ୍ର ଦେଇଥାନ୍ତି, କେତେ କିସମର ମନ୍ତ୍ର ଦେଇଥାନ୍ତି। ଏହା ମଧ୍ୟ ବଶୀକରଣ ମନ୍ତ୍ର ଅଟେ, ଯାହାଦ୍ୱାରା ତୁମେ ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ। ରାମ ରାମ ମନ୍ତ୍ର ଜପ କରୁଛ, ଏହାଦ୍ୱାରା ତ କିଛି ଲାଭ ହେଉନାହିଁ। ଏଠାରେ ତ ବାବା କହୁଛନ୍ତି ମୋତେ ସ୍ମରଣ କର, ତେବେ ତୁମର ପାପ ନାଶ ହୋଇଯିବ, ତୁମେ ପବିତ୍ର ଆତ୍ମା ହୋଇଯିବ। ୟାଦକୁ ହିଁ ଯୋଗ କୁହାଯାଏ। ଭାରତର ପ୍ରାଚୀନ ଯୋଗ ବହୁତ ବିଖ୍ୟାତ। ଏହି ଯୋଗ ବଳ ଦ୍ୱାରା ହିଁ ତୁମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛ। ଭାରତର ରାଜଯୋଗ ବହୁତ ନାମୀଗ୍ରାମୀ ଅଟେ। ବାବାଙ୍କ ବ୍ୟତୀତ ଆଉ କେହି ଏହାକୁ ଶିଖାଇ ପାରିବେ ନାହିଁ। ତୁମେମାନେ ହେଉଛ ବ୍ରହ୍ମା କୁମାର କୁମାରୀ, ବିକେ ତ ଏହିଠାରେ ହିଁ ରହିବେ ନା? ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନ ତ ନିଶ୍ଚିତ ବ୍ରହ୍ମାଙ୍କ ସାଥିରେ ହିଁ ଥିବେ। ବ୍ରାହ୍ମଣ କୁଳ ମଧ୍ୟ ନିଶ୍ଚିତ ଦରକାର। ଏହାକୁ କୁହାଯାଏ ସର୍ବୋତ୍ତମ ସର୍ବୋଚ୍ଚ ବ୍ରାହ୍ମଣ କୁଳ। ଏବେ ତୁମେ ବ୍ରାହ୍ମଣ ଅଟ, ପୁଣି ତଳକୁ ଖସିବ। ବାଜୁଲି ଖେଳ ଖେଳନ୍ତି ନା, ଏବେ ତୁମେ ଶୂଦ୍ରରୁ ବ୍ରାହ୍ମଣ ହୋଇଛ, ପୁଣି ଦେବତା କ୍ଷତ୍ରିୟ। ତେବେ ବର୍ତ୍ତମାନ ବାବା ବୁଝାଉଛନ୍ତି ମିଠା ମିଠା ପିଲାମାନେ, ବହୁତ ଛୋଟିଆ କଥା ବାବାଙ୍କର ସ୍ମୃତିରେ ରୁହ, ଏହି କଥା ମଧ୍ୟ ତୁମ ବୁଦ୍ଧିରେ ଅଛି। ବାବା ଆମକୁ 84 ଜନ୍ମର ରହସ୍ୟ ଶୁଣାଉଛନ୍ତି। 84 ଲକ୍ଷ ଅଥବା 84 ଜନ୍ମର ହିସାବ କିତାବ ତ ଜାଣିବା ଦରକାର ନା? କାହାକୁ ବି ଜଣା ନାହିଁ 84 ଲକ୍ଷର ହିସାବ ତ କେହି ବତେଇ ପାରିବେ ନାହିଁ। ମନୁଷ୍ୟ 84 ଜନ୍ମର ଚକ୍ର ଲଗାଇଥାନ୍ତି। ଆତ୍ମାମାନେ ଅଭିନୟ କରିବା ପାଇଁ ଉପରୁ ଆସୁଛନ୍ତି, ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ ଆସିବାରେ ଲାଗିଛନ୍ତି। ପ୍ରତ୍ୟେକ ନିଜ ନିଜର ଅଭିନୟ କରି ଚାଲିଛନ୍ତି। ଏସବୁ କଥାକୁ ମନୁଷ୍ୟ କେହି ବି ଜାଣିପାରି ନାହାନ୍ତି, ଏକମାତ୍ର ବାବା ହିଁ ଜାଣିପାରିବେ। ମନୁଷ୍ୟକୁ କେବେ ପରମପିତା ଗଡ୍ଫାଦର ଈଶ୍ୱର ପିତା ବୋଲି କୁହାଯିବ ନାହିଁ। ଗଡ୍ଫାଦର ବା ଈଶ୍ୱର ପିତା କହିବା ଦ୍ୱାରା ନିରାକାର ଶିବଙ୍କ ଆଡ଼କୁ ବୁଦ୍ଧି ଯାଇଥାଏ। ଜୀବାତ୍ମାମାନଙ୍କର ପିତା ତ ଥିବେ ନା? ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଇଥାଏ। ନିରାକାର ପିତାଙ୍କ ନାମ ଶିବ ଅଟେ। ତୁମର ମଧ୍ୟ ଗୋଟିଏ ନାମ ଆତ୍ମା, ପୁଣି ଶରୀରର ଭିନ୍ନ ଭିନ୍ନ ନାମ ଦିଆଯାଇଥାଏ। ପରମପିତା ପରମାତ୍ମା ମଧ୍ୟ ଶରୀରରେ ଆସି ଜ୍ଞାନ ଶୁଣାଇଥାନ୍ତି। ଶରୀର ବିନା ଜ୍ଞାନ ଶୁଣାଇ ପାରିବେ ନାହିଁ। ତେଣୁ ବାବା ବୁଝାଉଛନ୍ତି ଏହାଙ୍କର ତ ନିଜର ନାମ ଅଛି, ମୋର ତ କୌଣସି ଶାରୀରିକ ନାମ ନାହିଁ। ନା, ମୁଁ ପୁନର୍ଜନ୍ମରେ ଆସୁଛି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି। ଏହାଙ୍କୁ ମଧ୍ୟ ଜଣାପଡ଼ିନଥାଏ ମୋର ଆସିବାର କୌଣସି ନିର୍ଦ୍ଦିଷ୍ଟ ତିଥି ତାରିଖ ନାହିଁ। ହଁ, ମୁଁ କଳ୍ପର ଅନ୍ତିମ ସମୟ ଅର୍ଥାତ୍ ରାତ୍ରି ସମୟରେ ଆସିଥାଏ। ଏବେ ରାତ୍ରି ଅଟେ ନା, ଏହା ତ ପତିତମାନଙ୍କର ଦୁନିଆ ଅଟେ। ମୁଁ ଆସୁଛି ପବିତ୍ର ଦୁନିଆ ଅର୍ଥାତ୍ ଦିନ କରିବା ପାଇଁ। ବ୍ରହ୍ମା ମଧ୍ୟ ଜାଣିନାହାନ୍ତି ଯେ ବାବା କେବେଠାରୁ ପ୍ରବେଶ କରିଛନ୍ତି। ହଁ, ବିନାଶର ସାକ୍ଷାତକାର ମଧ୍ୟ କରିଥିଲେ। ସେହି ସମୟରେ ଅନେକ ଥର ଧ୍ୟାନରେ ଯାଉଥିଲେ। ତାହାର କୌଣସି ତିଥି ତାରିଖ ବେଳା ବାହାର କରାଯାଇପାରିବ ନାହିଁ। ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରୁଛନ୍ତି, ତାଙ୍କର ଜନ୍ମରାତ୍ରି ସମୟରେ ଦେଖାଇଛନ୍ତି, କେଉଁ ସମୟରେ କେତେ ମିନିଟରେ ସବୁକିଛି ସ୍ଥିର କରୁଛନ୍ତି। ବାବା କହୁଛନ୍ତି, ମୁଁ ତ ନିରାକାର ହିଁ ଅଟେ, ଯେପରି ଅନ୍ୟ ମନୁଷ୍ୟମାନେ ଜନ୍ମ ନେଉଛନ୍ତି, ମୋର ଜନ୍ମ କ'ଣ ସେହିପରି ହେଉଛି କି? ମୋର ଜନ୍ମ ତ ଦିବ୍ୟ ଏବଂ ଅଲୌକିକ ଅଟେ। ମୁଁ ୟାଙ୍କ ଶରୀରରେ ପ୍ରବେଶ କରୁଛି, ପୁଣି ଚାଲିଯାଉଛି। ବୃଷଭ ଉପରେ କ'ଣ ସାରା ଦିନ କିଏ ବସି ରହିଥାଏ କି? ମୋତେ ଯେତେବେଳେ ପିଲାମାନେ ସ୍ମରଣ କରିଥାନ୍ତି ସେତେବେଳେ ମୁଁ ହାଜିର ହୋଇଯାଇଥାଏ। ବାବା ଆସି ପିଲାମାନଙ୍କ ସହିତ ମିଶୁଛନ୍ତି, ଗୁଡ୍ ମର୍ଣ୍ଣିଂ କରୁଛନ୍ତି, ଯେମିତି ମନୁଷ୍ୟ ଜଣେ ଅନ୍ୟ ଜଣଙ୍କ ସହିତ ମିଶିଥାନ୍ତି, ରାମ ରାମ ବା ନମସ୍ତେ କହିଥାନ୍ତି। ଏହି କଥା ତ ଅବିନାଶୀ ଆତ୍ମାଙ୍କ ପିତା ବୁଝାଉଛନ୍ତି, ମୁଁ ତୁମ ସମସ୍ତ ସନ୍ତାନମାନଙ୍କର ପିତା ଅଟେ, ତେଣୁ ଶିବ ବାବାଙ୍କର ସନ୍ତାନ ତୁମେ ସମସ୍ତେ ଆତ୍ମାମାନେ ଭାଇ ଭାଇ ଅଟ। ଏହିଭଳି ଖୁସିର ପାରଦ ଚଢ଼ି ରହିବା ଉଚିତ। ବେହଦର ପିତା ଆସିଛନ୍ତି, ଆମକୁ ବେହଦର ସମ୍ପତ୍ତି ଦେଉଛନ୍ତି। ପିଲାମାନଙ୍କୁ ଦେଖି ବାବାଙ୍କୁ ମଧ୍ୟ ଖୁସି ଲାଗୁଛି। ବହୁତ ପିଲା ଅଛନ୍ତି, ପିଲାମାନେ ଜାଣିଛନ୍ତି ଆମକୁ ବାବା ସ୍ୱର୍ଗର ମାଲିକ କରୁଛନ୍ତି, ରାଜତ୍ୱ ଦେଉଛନ୍ତି। ପିଲାମାନେ ମଧ୍ୟ କହିବେ, ନା ଆମର ରାଜ୍ୟ, ଯେପରି ଭାରତବାସୀ କହୁଛନ୍ତି ଏହା ଆମର ଭାରତ ଦେଶ, ରାଜା ପ୍ରଜା ଉଭୟ କହୁଛନ୍ତି ଆମର ଦେଶ। ତୁମେ ପିଲାମାନେ ଏବେ ନର୍କବାସୀ ହୋଇଛ, ପୁଣି ସ୍ୱର୍ଗବାସୀ ହେବ। ବାବାଙ୍କୁ ଏବଂ ବର୍ଷାକୁ ସ୍ମରଣ କରିବାର ଅଛି। ବାବା ଆଉ କୌଣସି କଷ୍ଟକର କାମ ଦେଉନାହାନ୍ତି। ଗୃହସ୍ଥ ବ୍ୟବହାର ଭିତରେ ମଧ୍ୟ ରହିବାକୁ ହେବ, ଏଠାରେ ଆସି ତ ରହିବାର ନାହିଁ। ଯଦି ସମସ୍ତେ ଏଠାକୁ ଚାଲି ଆସିବେ, ତେବେ ଏତେ ଗୁଡ଼ିଏ ପିଲାମାନଙ୍କୁ ବାବା କେଉଁଠି ରଖିବେ? ଏତେ ଗୁଡ଼ିଏ ପିଲା ଏକା ସମୟରେ କିପରି ଏକାଠି ହୋଇପାରିବେ? ସମସ୍ତ ସେବା କେନ୍ଦ୍ରର ସନ୍ତାନମାନେ ଏକାଥରକେ କିପରି ମିଶିପାରିବେ? କେଉଁଠି ରହିବେ? ଅସୁବିଧା କଥା ନା? ଦିନକୁ ଦିନ ପିଲାମାନଙ୍କର ସଂଖ୍ୟା ବୃଦ୍ଧି ହୋଇଚାଲିଛି, ଏହାର ମଧ୍ୟ କିଛି ଉପାୟ କରିବାକୁ ପଡ଼ିବ। ଏହିସବୁ ଆଖପାଖର ଘରଗୁଡ଼ିକୁ ନେବାକୁ ପଡ଼ିବ। ଘର ମାଲିକକୁ ପଚାରିବା କେତେ ଟଙ୍କା ଚାହୁଁଛନ୍ତି, ସମୟ ଅନୁସାରେ ତ ନେବାକୁ ପଡ଼ିବ ନା? ଟଙ୍କା ପଇସାର ତ କିଛି କଥା ନାହିଁ, ସମୟ ବହୁତ ଗମ୍ଭୀର ହୋଇଚାଲିଛି। ବାବା ଏବଂ ପିଲାମାନେ ଉଭୟ ଅବିନାଶୀ ଅଟନ୍ତି, ଅବିନାଶୀ ସମ୍ପତ୍ତି ମଧ୍ୟ ପିଲାମାନଙ୍କୁ ଦେଉଛନ୍ତି। ବହୁତ ସଂଖ୍ୟାରେ ପିଲାମାନେ ଆସିବେ। ବାବା ବିଚାର କରୁଛନ୍ତି, ଏତେ ଗୁଡ଼ିଏ ପିଲା କେଉଁଠି ଆସି ରହିବେ? ବାବା ଅର୍ଥାତ୍ ଶିବ ବାବା କହୁଛନ୍ତି, ତୁମେ ଚିନ୍ତା କାହିଁକି କରୁଛ? ୱେଟ୍ ଆଣ୍ଡ ସି, ଅର୍ଥାତ୍ ଅପେକ୍ଷା କର ଏବଂ ଦେଖ। ତୁମେ ପାଠ ପଢ଼ି ଚାଲ, ମନ ମନା ଭବ। ତୁମ ପିଲାମାନଙ୍କର ଏହି କଥା ମନରେ ରହିବା ଦରକାର ଯେ ଏବେ ଆମକୁ କର୍ମାତୀତ ଅବସ୍ଥାକୁ ଯିବାର ଅଛି, ସତପ୍ରଧାନ ହେବାର ଅଛି। ବାବାଙ୍କ ସ୍ମୃତି ଦ୍ୱାରା ହିଁ ପବିତ୍ର ହେବୁ। ବାବା ତ ବହୁତ ସହଜ କଥା ଶୁଣାଉଛନ୍ତି, ଅତି ସହଜ କଥା। କେବଳ ବାବାଙ୍କୁ ସ୍ମରଣ କରିବାର ଅଛି। ଦେଖ, ବାଛୁରୀକୁ ଯେତେବେଳେ ତାର ମା ମନେ ପଡ଼େ ସେତେବେଳେ ହମ୍ବାଳି ଥାଏ ନା, ସିଏ ତ ହେଲା ପଶୁ। ତୁମେ ପିଲାମାନେ ମଧ୍ୟ ପାଟି କରୁଥିଲ ନା, ଆଗକୁ ଗଲେ ବହୁତ ଚିତ୍କାର କରିବେ, ଯୋଗରେ ମଗ୍ନ ହୋଇଯିବେ। ତୁମେ ପିଲାମାନେ ତ ଏବେ ଜାଣିଛ ଯେ ବାବା ଆସିଛନ୍ତି, ବିନାଶ ତ ନିଶ୍ଚିତ ହେବ, ପ୍ରାକୃତିକ ଦୁର୍ବିପାକ ଆସିବ, ସମସ୍ତେ ପରସ୍ପର ମଧ୍ୟରେ ଲଢ଼ାଇ ଝଗଡ଼ା କରିବାରେ ଲାଗିଛନ୍ତି, କେତେ ଧନ ଖର୍ଚ୍ଚ କରି ବୋମା ତିଆରି କରୁଛନ୍ତି, ସେଥିରେ ବହୁତ ଧନ ବ୍ୟୟ ହୋଇଯାଉଛି, ଖର୍ଚ୍ଚ ତ ହେଉଛି ନା, ଏତେ ଖର୍ଚ୍ଚ କେଉଁଠୁ ଆଣିବେ? ମୃତ୍ୟୁକୁ ମଧ୍ୟ ଡରୁଛନ୍ତି, ତଥାପି ମଧ୍ୟ ବମ୍ ତିଆରି କରିବା ବନ୍ଦ କରୁନାହାନ୍ତି। ବମ୍ ଦ୍ୱାରା ହିଁ ଯୁଦ୍ଧ ଚାଲିବ, ଏବେ ଏଭଳି ବମ୍ ତିଆରି କରୁଛନ୍ତି ଯାହାକି ବମ୍ ପଡ଼ିବା ମାତ୍ରକେ ମନୁଷ୍ୟ ମରିବେ। କୌଣସି ଜିନିଷ ପ୍ରଥମେ ତିଆରି କରିବା ପାଇଁ ସମୟ ଲାଗିଥାଏ, ତାପରେ ଖୁବ୍ କମ୍ ସମୟ ମଧ୍ୟରେ ତିଆରି ହୋଇଯାଇଥାଏ। ଶୀଘ୍ର ଶୀଘ୍ର ତିଆରି କରି ଚାଲିଛନ୍ତି। ବମ୍ ମଧ୍ୟ କ'ଣ ଅଳ୍ପ ତିଆରି କରିବେ କି? ତୁମେ ପିଲାମାନେ ଜାଣିଛ ଏହି ପୁରୁଣା ସୃଷ୍ଟିର ବିନାଶ ହେବାର ଅଛି, ଏବେ ବେହଦର ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି। ଗୀତା ହିଁ ତୁମ ଭାରତବାସୀଙ୍କର ବାସୀମାନଙ୍କର ଶାସ୍ତ୍ର, ଦେବୀ ଦେବତା ଧର୍ମର ଶାସ୍ତ୍ର, ବାକି ତ ସବୁ ଛୋଟ ଛୋଟ ଶାସ୍ତ୍ର, ସେଗୁଡ଼ିକର କିଛି ଗାୟନ ନାହିଁ। ବ୍ରାହ୍ମଣ ଧର୍ମ ହେଲା ସବୁଠାରୁ ଶ୍ରେଷ୍ଠ। ବ୍ରାହ୍ମଣମାନଙ୍କର କାମ ହେଲା କଥା ବା ଶାସ୍ତ୍ର ପୁରାଣର କାହାଣୀ ଶୁଣାଇବା। ତୁମେ କହିପାରିବ, ଆମେ ବ୍ରହ୍ମାକୁମାର କୁମାରୀମାନେ ବ୍ରହ୍ମାଙ୍କର ସନ୍ତାନ ଅଟୁ, ଆମକୁ ଜେଜେବାପାଙ୍କର ସମ୍ପତ୍ତି ମିଳୁଛି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର ଡ୍ରାମାର ପ୍ରତ୍ୟେକ ରହସ୍ୟକୁ ଜାଣି ମଧ୍ୟ କୌଣସି କଥାର ଚିନ୍ତା କରିବାର ନାହିଁ, ପାଠପଢ଼ାକୁ ଜାରି ରଖିବାକୁ ହେବ, ମନମନାଭବ ସ୍ଥିତିରେ ରହି କର୍ମାତୀତ ହେବାର ଚିନ୍ତା ରଖିବାକୁ ହେବ, ନିଜକୁ ସତପ୍ରଧାନ କରିବାକୁ ହେବ। ଦ୍ୱିତୀୟ ନମ୍ବର ଆମେ ଆତ୍ମାମାନେ ଶିବ ବାବାଙ୍କର ସନ୍ତାନ, ପରସ୍ପର ଭାଇ ଭାଇ ଅଟୁ, ଶିବ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ, ତେଣୁ ଏହି ଖୁସିରେ ରହିବାକୁ ହେବ। ବରଦାନ ହେଉଛି ଅନ୍ତର ସ୍ୱରୂପରେ ସ୍ଥିତ ହୋଇ ରହି ନିଜର ବା ବାବାଙ୍କର ଗୁପ୍ତ ରୂପକୁ ପ୍ରତ୍ୟକ୍ଷ କରୁଥିବା ସଚ୍ଚା ସ୍ନେହୀ ଭବ। ଯେଉଁ ପିଲାମାନେ ସର୍ବଦା ନିଜର ଆନ୍ତରିକ ଆତ୍ମିକ ସ୍ୱରୂପ ସ୍ଥିତିରେ ସ୍ଥିତ ରହି ଅନ୍ତର୍ମୁଖୀ ଅବସ୍ଥାରେ ରହିଥାନ୍ତି, ସେମାନେ କେବେ ବି କୌଣସି କଥାରେ ଲିପ୍ତ ଅର୍ଥାତ୍ ଜଡ଼ିତ ହୋଇପାରିବେ ନାହିଁ। ପୁରୁଣା ଦୁନିଆ, ପୁରୁଣା ସମ୍ବନ୍ଧ, ସମ୍ପତ୍ତି ଏବଂ ପଦାର୍ଥ ଯାହାକି ଅଳ୍ପ କାଳର ଏବଂ କେବଳ ଦେଖାଇ ହେବା ଭଳି ଅଟେ, ତାଠାରୁ ଧୋକା ଖାଇପାରିବେ ନାହିଁ। କାରଣ ଅନ୍ତର ସ୍ୱରୂପର ସ୍ଥିତିରେ ରହିବା ଦ୍ୱାରା ନିଜର ଶକ୍ତି ସ୍ୱରୂପ ଯାହାକି ଗୁପ୍ତ ଅଟେ ତାହା ପ୍ରତ୍ୟକ୍ଷ ହୋଇଯାଇଥାଏ ଏବଂ ଏହି ସ୍ୱରୂପ ଦ୍ୱାରା ହିଁ ବ୍ୟବହାର ପ୍ରତ୍ୟକ୍ଷତା ହୋଇଥାଏ। ତେଣୁ ଏହିଭଳି ଶ୍ରେଷ୍ଠ କର୍ତ୍ତବ୍ୟ କରିବା ବାଲା ହିଁ ସଚ୍ଚା ସ୍ନେହୀ ଅଟନ୍ତି। ଆଜିର ସ୍ଲୋଗାନ ହେଲା, ଯଦି ନିଜର ନିଶ୍ଚୟ ଏବଂ ଜନ୍ମସିଦ୍ଧ ଅଧିକାରର ସ୍ୱାଭିମାନରେ ରହିବ, ତେବେ ବ୍ୟତିବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ଯଦି ନିଜର ନିଶ୍ଚୟ ଏବଂ ଜନ୍ମସିଦ୍ଧ ଅଧିକାରର ସ୍ୱାଭିମାନରେ ରହିବ, ତେବେ ବ୍ୟତିବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ଅବ୍ୟକ୍ତ ଇଶାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ସ୍ୱଚ୍ଛତା ଏବଂ ସରଳତାର ଲକ୍ଷଣ ଅଟେ। ସରଳତା ଯେତିକି ଥିବ, ସ୍ୱଚ୍ଛତା ମଧ୍ୟ ସେତିକି ରହିଥିବ। ସେଥିପାଇଁ ସମସ୍ତଙ୍କୁ ସେମାନେ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି। ତେବେ ସତ୍ୟତା ଏବଂ ସ୍ୱଚ୍ଛତା ମଧ୍ୟ ସେତେବେଳେ ଆସିବ ଯେତେବେଳେ ନିଜର ସ୍ୱଭାବକୁ ସରଳ କରିଦେବ। ସରଳ ସ୍ୱଭାବ ଯୁକ୍ତ ଆତ୍ମା ବହୁରୂପୀ ମଧ୍ୟ ହୋଇପାରିବ। ଏହିଭଳି ସରଳ ସ୍ୱଭାବୀ ସର୍ବଦା ହର୍ଷିତ ରହିଥାଏ ଏବଂ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଆଚ୍ଛା, ଓମ୍ ଶାନ୍ତି।